ଆକାଶବାଣୀ ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କର 154ତମ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଚିତ୍ତୋରଗଡ଼ଠାରେ 7000 କୋଟି ଟଙ୍କା ସମ୍ଭଳିତ ବିଭିନ୍ନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଛତିଶଗଡ଼ ଓ ତେଲଙ୍ଗାନା ଗସ୍ତ କରିବେ। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତି ରାକେଲ୍ ପେନ୍ନା ରୋଡ୍ରିଗେଜ୍ ଆସନ୍ତାକାଲିଠାରୁ 5 ତାରିଖ ମଧ୍ୟରେ ଭାରତ ଗସ୍ତରେ ଆସିବେ ଏବଂ ହାଙ୍ଗ୍ଝୋ ଏସୀୟ କ୍ରୀଡ଼ାରେ ଭାରତ ଆଜି 3ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଜାତିର ଜନକ ମହାତ୍ମା ଗାନ୍ଧିଙ୍କର 154ତମ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଉପଲକ୍ଷେ ସମଗ୍ର ଦେଶରେ ଓ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ରାଜଘାଟସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ଜିତେନ୍ଦ୍ର ସିଂ ଓ ମିନାକ୍ଷୀ ଲେଖି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗାନ୍ଧିଜୀଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ବାର୍ତ୍ତାରେ କହିଛନ୍ତି, ଗାନ୍ଧିଜୀଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ବିଶ୍ୱକୁ ଦିଗ୍ଦର୍ଶନ ଦେଇଥିଲା। ସେ କହିଛନ୍ତି ମହାତ୍ମା ଗାନ୍ଧି ତାଙ୍କର ଜୀବନକାଳରେ ଅହିଂସା ପାଇଁ ସଂଗ୍ରାମ କରିଥିବାବେଳେ ସ୍ୱଚ୍ଛତା, ମହିଳାମାନଙ୍କର କ୍ଷମତାପନ୍ନ, ଆତ୍ମନିର୍ଭରଶୀଳତା, କୃଷକମାନଙ୍କର ଅଧିକାର, ଅସ୍ପୃଶ୍ୟତା, ସାମାଜିକ ପକ୍ଷପାତ ଓ ନିରକ୍ଷରତା ବିରୁଦ୍ଧରେ ଲଢ଼ିଥିଲେ। ରାଷ୍ଟ୍ରପତି କହିଛନ୍ତି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାକୁ ଗାନ୍ଧିଜୀ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଗାନ୍ଧିଜୀଙ୍କର ସତ୍ୟ ଓ ଅହିଂସାର ବାଣୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଦିଗ୍ଦର୍ଶନ ଦେଇଥିଲା। ସେ କହିଛନ୍ତି ସ୍ୱାଧୀନତା ଓ ସମାନତା ପାଇଁ ତାଙ୍କର ଅହରହ ଉଦ୍ୟମ ଭାରତ ସମେତ ସମଗ୍ର ବିଶ୍ୱକୁ ପଥ ପ୍ରଦର୍ଶନ କରିଥିଲା। ଗାନ୍ଧିଜୀଙ୍କ ପଦାଙ୍କକୁ ଅନୁସରଣ କରି ଆତ୍ମନିର୍ଭରଶୀଳତା, ସମାଜ କଲ୍ୟାଣ ଓ ସାର୍ବଜନୀନ ଭ୍ରାତୃଭାବର ନୀତିକୁ ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାତ୍ମା ଗାନ୍ଧିଙ୍କ ବାଣୀ ସର୍ବଦା ଆମର ଚଲାପଥକୁ ଆଲୋକିତ କରିଚାଲିବ। ସେ କହିଛନ୍ତି ଗାନ୍ଧିଜୀଙ୍କ ନୀତିର ପ୍ରଭାବ ସମଗ୍ର ବିଶ୍ୱ ଉପରେ ରହିଛି ଓ ସମଗ୍ର ମାନବଜାତିକୁ ଏକତା ଓ ଦୟାର ବନ୍ଧନରେ ବାନ୍ଧି ରଖିଛି। ଗାନ୍ଧିଜୀଙ୍କର ଚିନ୍ତାଧାରା ପ୍ରତ୍ୟେକ ଯୁବାଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି। ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ସରଳ ଜୀବନ, ଉତ୍ସର୍ଗୀକୃତ ଦେଶପ୍ରେମ ଓ ଜୟ ଯବାନ ଜୟ କିଷାନର ବାର୍ତ୍ତା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ। ସେ କହିଛନ୍ତି ଭାରତର ବିକାଶ ପାଇଁ ତାଙ୍କର ଅବଦାନ ଓ ଦେଶ ପ୍ରତି ନେତୃତ୍ୱ ସବୁଦିନ ପାଇଁ ଦୃଷ୍ଟାନ୍ତ ହୋଇ ରହିଛି। ନୂଆଦିଲ୍ଲୀସ୍ଥିତ ଫ୍ରାନ୍ସ ଦୂତାବାସରେ ଆଜି ଗାନ୍ଧି ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ସେଠାରେ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଫ୍ରାନ୍ସ ଦୂତାବାସ କହିଛି ଦୂତାବାସର ସମସ୍ତ କର୍ମଚାରୀ ଆଜି ଗାନ୍ଧିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଚିତ୍ତୋରଗଡ଼ଠାରେ 7000 କୋଟି ଟଙ୍କା ସମ୍ଭଳିତ ବିଭିନ୍ନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ବଟିଣ୍ଡା ଗୁରୁଦାସପୁର ଗ୍ୟାସ୍ ପାଇପ୍ଲାଇନ୍ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେହି ପ୍ରକଳ୍ପର ନିର୍ମାଣ ବାବଦରେ 4500 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଚିତ୍ତୋରଗଡ଼ ନିମୁଚ ରେଳ ଲାଇନ୍ ଓ କୋଟା ଚିତ୍ତୋରଗଡ଼ ଇଲେକ୍ଟ୍ରିଫାଏଡ୍ ରେଳ ଲାଇନ୍ ରହିଛି। ପ୍ରଧାନମନ୍ତ୍ରୀ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ନାଥଦ୍ୱାରା ପର୍ଯ୍ୟଟନ ସ୍ଥଳୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଅନୁନ୍ନତ ଅଞ୍ଚଳଗୁଡ଼ିକର ବିକାଶକୁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଛନ୍ତି। ସେ କହିଛନ୍ତି ସରକାର ଅନୁନ୍ନତ ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିଛନ୍ତି ଓ ସେଗୁଡ଼ିକରେ ବିକାଶ କାର୍ଯ୍ୟ କରାଯାଉଛି। ସେ କହିଛନ୍ତି ରାଜସ୍ଥାନର ଅନେକ ଜିଲ୍ଲାର ଏହି ଯୋଜନା ଅନୁସାରେ ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ବର୍ତ୍ତମାନ ଏ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଅନୁନ୍ନତ ବ୍ଲକ୍ଗୁଡ଼ିକର ବିକାଶ କରୁଛନ୍ତି। ସେ କହିଛନ୍ତି ଗରିବ ଲୋକମାନଙ୍କ ବିକାଶକୁ ଅଗ୍ରାଧିକାର ଦେବାକୁ ଯାଇ ସରକାର ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସୀମାନ୍ତ ଗ୍ରାମଗୁଡ଼ିକର ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଛତିଶଗଡ଼ ଓ ତେଲଙ୍ଗାନା ଗସ୍ତ କରିବେ। ଶ୍ରୀ ମୋଦି ଏହି ସମୟରେ ଛତିଶଗଡ଼ରେ 26,000 କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେ ଏନ୍ଏମ୍ଡିସି ଷ୍ଟିଲ୍ ଲିମିଟେଡ୍ର ଇସ୍କାତ କାରଖାନାକୁ ବସ୍ତର ଜିଲ୍ଲାର ନଗରନାରଠାରେ ଉତ୍ସର୍ଗ କରିବେ। ସେହି ଇସ୍କାତ କାରଖାନା ନୂଆକରି ସ୍ଥାପନ କରାଯାଇଛି ଓ ସେଠାରୁ ଉନ୍ନତମାନର ଇସ୍କାତ ଉତ୍ପାଦନ ହେବ। ପ୍ରଧାନମନ୍ତ୍ରୀ ଅନ୍ତଗଡ଼ ଓ ତାରୋକି ମଧ୍ୟରେ ଏକ ନୂଆ ରେଳ ଲାଇନ୍କୁ ଉତ୍ସର୍ଗ କରିବେ ଏବଂ ଜଗଦଲପୁର ଓ ଦାନ୍ତେୱାଡ଼ା ମଧ୍ୟରେ ରେଳ ଲାଇନ୍ର ଦୋହରୀକରଣକୁ ଉତ୍ସର୍ଗ କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ତେଲଙ୍ଗାନାର ନିଜାମାବାଦଠାରେ ପହଞ୍ଚି ସେଠାରେ 8,000 କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହି ପ୍ରକଳ୍ପଗୁଡ଼ିକ ବିଦ୍ୟୁତ୍ ରେଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି। ସେ 20 କ୍ରିଟିକାଲ୍ କେୟାର୍ ବ୍ଲକ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ମିଶନ ଅଧୀନରେ ନିର୍ମିତ ହେବ। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତି ରାକେଲ୍ ପେନ୍ନା ରୋଡ୍ରିଗେଜ୍ ଆସନ୍ତାକାଲିଠାରୁ 5 ତାରିଖ ମଧ୍ୟରେ ଭାରତ ଗସ୍ତରେ ଆସିବେ। ଏଥିପାଇଁ ତାଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆମନ୍ତ୍ରଣ କରିଥିଲେ। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ 25 ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। 1999 ମେ ମାସ 4 ତାରିଖରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ତାଙ୍କର ଏହି ଗସ୍ତ ସମୟରେ ଶ୍ରୀମତୀ ରୋଡ୍ରିଗେଜ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଶ୍ରୀ ମୋଦି ଗତକାଲି ଜାତୀୟ ହଳଦୀ ବୋର୍ଡ ସ୍ଥାପନ ବିଷୟରେ ଘୋଷଣା କରିଥିଲେ। ହଳଦୀ ଚାଷୀମାନଙ୍କ କଲ୍ୟାଣ ଓ ସେମାନଙ୍କର ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ହଳଦୀ ଚାଷୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କର ଉନ୍ନତିକୁ ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି। ସେ କହିଛନ୍ତି ହଳଦୀ ଚାଷୀମାନଙ୍କର ସାମର୍ଥ୍ୟର ସଦୁପଯୋଗ ଓ ଠିକ୍ ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ହେଉଛି ସରକାରଙ୍କର ଲକ୍ଷ୍ୟ। ସେମାନଙ୍କର କଲ୍ୟାଣ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସରକାର ବଚନବଦ୍ଧ ବୋଲି ସେ କହିଛନ୍ତି। ଆୟୁଷ୍ମାନ ଭବ ଅଭିଯାନ ଅଧୀନରେ 50,000 ଲୋକ ଅଙ୍ଗଦାନ କରିବାକୁ ସଂକଳ୍ପ ନେଇଛନ୍ତି। ଗୁଜରାତର ଗାନ୍ଧୀନଗରଠାରେ ଗତ ମାସରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଅଙ୍ଗଦାନ କରିବାକୁ ସଂକଳ୍ପବଦ୍ଧ ହେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଲୋକମାନଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀ ପୁଲିସ୍ ଜଣେ ସନ୍ତାସବାଦୀକୁ ଗିରଫ କରିଛି। ସେହି ସନ୍ତାସବାଦୀ ଜଣକ ପୁଣେ ଆଇଏସ୍ଆଇଏସ୍ ଗୋଷ୍ଠୀର ସଦସ୍ୟ ଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ତାହାର ନାମ ଥିଲା ଓ ତାହା ଉପରେ 3,00,000 ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଦିଲ୍ଲୀ ପୁଲିସ୍ ସ୍କେଶାଲ୍ ସେଲ୍ ମଧ୍ୟ ସେହି ଗୋଷ୍ଠୀର ଆଉ କିଛି ସଦସ୍ୟଙ୍କୁ ଅଟକ ରଖିଛି। ପୁଲିସ୍ ସେମାନଙ୍କ ପାଖରୁ ବିସ୍ଫୋରକ ପଦାର୍ଥ ତିଆରି ସାମଗ୍ରୀ ଜବତ କରିଛି। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ ଆଜି 3ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତର ମହିଳା ଓ ପୁରୁଷ ସ୍ୱିଡ୍ ସ୍କେଟିଂ ଟିମ୍ 2ଟି ବ୍ରୋଞ୍ଜ ପଦକ ପାଇଥିବାବେଳେ ମହିଳା ଟେବୁଲ୍ ଟେନିସ୍ ଟିମ୍ 1ଟି ବ୍ରୋଞ୍ଜ ପଦକ ପାଇଛି। ଭାରତୀୟ ମହିଳା ସ୍କେଟିଂ ଟିମ୍ରେ ସଞ୍ଜନା ଭାଟୁକା, କାର୍ତ୍ତିକା ଜଗଦୀଶ୍ୱରନ୍, ହିରାଲ ସାଧୁ ଓ ଆରତଜୁ କସ୍ତୁରୀ 3,000 ମିଟର ସ୍କେଟିଂ ରିଲେ ଟିମ୍ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତର ପୁରୁଷ ଟିମ୍ରେ ଆର୍ଯ୍ୟାନ୍ ପାଲ୍, ଆନନ୍ଦ କୁମାର, ସିଦ୍ଧାନ୍ତ ଓ ବିକ୍ରମ ମଧ୍ୟ ଫାଇନାଲ୍ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଭାରତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗୀ ଅହିକା ମୁଖାର୍ଜୀ ଓ ସୁତୀର୍ଥା ମୁଖାର୍ଜୀ ମହିଳା ଡବଲ୍ସ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଭାରତର କବାଡ଼ି ପ୍ରତିଯୋଗିତା ମଧ୍ୟ ଆଜି ଆରମ୍ଭ ହୋଇଛି। ଭାରତୀୟ ମହିଳା ଟିମ୍ ଚୀନ୍ ତାଇପେଇ ବିପକ୍ଷରେ ପ୍ରତିଯୋଗିତାରେ ଭାଗ ନେଇଛି। ଏଥିମଧ୍ୟରେ ଭାରତୀୟ ପୁରୁଷ କବାଡ଼ି ଟିମ୍ ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର 154ତମ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଚିତ୍ତୋରଗଡ଼ଠାରେ 7,000 କୋଟି ଟଙ୍କା ସମ୍ଭଳିତ ବିଭିନ୍ନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଛତିଶଗଡ଼ ଓ ତେଲଙ୍ଗାନା ଗସ୍ତ କରିବେ। ଡୋମିନିକାନ୍ ରିପବ୍ଲିକ୍ ଉପରାଷ୍ଟ୍ରପତି ରାକେଲ୍ ପେନ୍ନା ରୋଡ୍ରିଗେଜ୍ ଆସନ୍ତାକାଲିଠାରୁ 5 ତାରିଖ ମଧ୍ୟରେ ଭାରତ ଗସ୍ତରେ ଆସିବେ। ସମ୍ବାଦ ଶେଷ ହେଲା।